आकाशवाणी संबलपुर आंचलिक खबर पढ़ुचन सुप्रीति मिश्र जुहार। पहला मुख्य खबर। जुआन पीढ़ी लगी देश और विदेश न नुआ सुजोग बनावार लगी सरकार चेष्टा करुचन कहले प्रधानमंत्री। 18 नंबर राष्ट्रीय रोजगार मेला थी 61,000 अयका नुआ नियुक्त को बांटले नियुक्ति पत्र। आकाशवाणी मासिकिया रेडियो कार्यक्रम मन की बात थी आयवा काल देशवासियों संगे भाव विनिमय करबे प्रधानमंत्री। देशे कार्यकारी होउथुबा नुआ जातीय शिक्षा नीति थी क्रीडा के पाठ्यक्रम गोटे अंश भाव रखे कहले केन्द्र शिक्षामंत्री। और स्थायी भविष्य लगी कन्या रत्न सशक्तिकरण वार्ता नहीं आज पालन जातीय कन्या सन्तान दिवस। भारत सरकार देशे और देश बाहर तार जुआन पिला टुकेल मान लगी नुआ सुजोग तैयार करबार के अहरह चेष्टा करुछन बोली प्रधानमंत्री नरेन्द्र मोदी कहिछन। नुआ दिल्ली न आज 18 नंबर राष्ट्रीय रोजगार मेला के आभासी जरिए उद्बोधन देकर प्रधानमंत्री श्री मोदी कहिछन देशर कुशली जुआन पिला टुकेल मान लगी सुजोगर बाट खुलबार लगी सरकार भिन भिन देश संगे बहुटे बुझामणा पत्र स्वाक्षर करिछन। भारत अर्थनीति गला गोटे दशंधि भितर मोट घर उत्पाद जीडीपी के द्विगुना करबार थी पृथ्वी गुटे न मात्र अर्थनीति हो पारिछे। प्रत्यक्ष पूंजी विनियोगर आधार थी यहादे भारत न सहायन अयतका देश पूंजी निवेश करुछन जेनटा कि 2014 मसीहा ठानु अढ़े गुना अयतकाए। इ निवेश लगी आज देशे एते मात्रा थी नियुक्ति मेलार आयोजन करा जाई पारुछे बोली प्रधानमंत्री कहिछन।
आज भारत सरकार अनेक देशों से ट्रेड और मोबिलिटी एग्रीमेंट कर रही है। ये ट्रेड एग्रीमेंट भारत के युवाओं के लिए अनेकों नए अवसर लेकर आ रहे हैं। बीते समय में भारत ने आधुनिक इंफ्रास्ट्रक्चर के लिए अभूतपूर्व निवेश किया है। इससे कंस्ट्रक्शन से जुड़े हर सेक्टर में रोजगार बहुत बढ़े हैं।
नुआदिल्ली नहीथिबा कार्यक्रम थी प्रधानमंत्री आवासी जरिए भिन भिन विभाग आउ मंत्रालय थी नुआकर नियुक्ति पाइथिबा 61,000 अयतका जन को नियुक्ति पत्र बांटिछन। नुआदिल्ली सहित देशर 45 जगान आज नियुक्ति मेलार आयोजन करा जाइथिला। ई अवसर प्रधानमंत्री आजर दिनर महत्व बाबदे बिल बुझेथिले। जनवरी 24 तारीख दिन आमर संविधान जनगण मन गीत के जातीय संगीत आउ वंदे मातरम के राष्ट्रीय गीतर मान्यता देइथिला बोली प्रधानमंत्री कहिछन।
25 जनवरी को राष्ट्रीय मतदाता दिवस है, फिर उसके बाद 26 जनवरी को गणतंत्र दिवस है। आज का दिन भी विशेष है। आज के ही दिन हमारे संविधान ने जन गण मन को राष्ट्रीय गान और वंदे मातरम को राष्ट्रीय गीत के रूप में अपनाया था।
सेड़े भुवनेश्वर आईआईएमटी परिसर न राज्यस्तरीय राष्ट्रीय रोजगार मेलार आयोजन करा जाइतला। कार्यक्रम थी केन्द्र आदिवासी व्यापार मंत्री जुएल ओराम जोग देकर भिन भिन विभाग 349 जन को नियुक्ति पत्र बांटिछन। प्रधानमंत्री नरेन्द्र मोदी आवा काल सकाल 11 बजे आकाशवाणी मन की बात कार्यक्रम जरी देश और दुनिया सारा लोकों संगे विचार विनिमय करबे। इटा 130 नंबर मन की बात कार्यक्रम हेबा। मन की बात कार्यक्रम आकाशवाणी और दूरदर्शन जरी आउ न्यूज ऑन एआईआर वेबसाइट दी न्यूज ऑन एआईआर मोबाइल एप ते प्रसारण करा जिबा। आकाशवाणी संवाद डीडी न्यूज पीएमओ ऑफिस सूचना और प्रसारण मंत्रालय यूट्यूब चैनल ते भी इतार प्रसारण करा जिबा। प्रधानमंत्री हिंदी अभिभाषण उतरु आंचलिक भाषा थी इतार प्रसारण करा जिबा। भुवनेश्वर बरमुंडा विजु पटनायक खेल पड़िया न 3 दिन धरिकी चलता कृषि ओडिशा 2026 सम्मेलनी आज उद्यापित हो। उद्यापनी समारोह थी राज्यपाल डॉ हरिबाबु कम्भमपट्टी मुख्य अतिथि भाव जोग दीछन। आईबा सोमवार दिन साधारणतंत्र दिवस अवसर सरकारी छुट्टी थिबानो भुवनेश्वर मुख्यमंत्री जन अभियोग शुणाणी शिविर बंद रहबा। आईबा शुणाणी तारीख गणमाध्यम जरिए लोक जनई दिजा बोली साधारण प्रशासन और साधारण अभियोग विभाग तरफ सूचना दीजिए। जनसाधारण अभियोग शुणाणी के गुरुत्व देकर सोमवार केन्सी सरकारी बैठक नहीं करबार के सब् विभाग अधिकारी मुख्य शासन सचिव अनु गर्ग निर्देश दीछन। सोमवार बाद फी मास 3 नंबर शनिवार दिन भित्तिभूमि प्रकल्प समीक्षा करा श्रीमती गर्ग कहिछन। ओडिशार हीरक त्रिभुज मान्यता पाइथिबा बौद्ध स्तूप रत्नगिरी ललितगिरी और उदयगिरी के विश्व ऐतिह्य मान्यता देवार लगि भारत आवेदन के यूनेस्को तरफ ग्रहण करा जाई छे। 8 मास आगनु भारतीय प्रत्नतत्व सर्वेक्षण विभाग एएसआई तरफ हीरक त्रिभुज बाबदे तथ्य और दस्तावेज यूनेस्को पाखे दाखल करा जाई थला। ଏହି ପଦକ୍ଷେପ ରାଜ୍ୟ ସଂସ୍କୃତି ଆଉ ଐତିହ୍ୟ ଲାଗି ଗୌରବର ବିଷୟ ବୋଲି ଉପମୁଖ୍ୟମନ୍ତ୍ରୀ ଆଉ ପର୍ଯ୍ୟଟନ ମନ୍ତ୍ରୀ ପ୍ରଭାତୀ ପରିଡ଼ା ସାମାଜିକ ଗଣମାଧ୍ୟମଟି କହିଛନ୍। ରାଜ୍ୟ ସରକାର ପର୍ଯ୍ୟଟନ କ୍ଷେତ୍ରର ବିକାଶ ଲାଗି ଚେରେଷ୍ଟା ଜାରି ରଖିଛନ୍। ଲୁକେ ଯେନ୍ତା ଐତିହ୍ୟ ସ୍ଥଳମାନଙ୍କେ ସହଜ ଭାବେ ବୁଲିପାରବେ ଆଉ ସୁବିଧା ପାଇପାରବେ ତାର ଉପରେ ପଦକ୍ଷେପ ନିଆଯାଇଛି ବୋଲି ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡ଼ା କହିଛନ୍। ଆପଣମାନେ ଖବର ଶୁଣୁଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ଦେଶେ କାର୍ଯ୍ୟକାରୀ ହେଉଥିବା ନୂଆ ଜାତୀୟ ଶିକ୍ଷାନୀତି କ୍ରୀଡ଼ାକେ ପାଠ୍ୟକ୍ରମର ଗୋଟିଏ ଅଂଶ ଭାବେ ରଖାଯାଇଛି। ଖାଲି ପାଠ ପଢ଼ିଲେ ନାହିଁ ହୁଏ, ଶାରୀରିକ ଆଉ ମାନସିକ ବିକାଶ ଲାଗି ଖେଲକୁଦ ବିଲ୍ ଜରୁରୀ ଆଏ ବୋଲି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍। ନିଜ ନିର୍ବାଚନ ମଣ୍ଡଳୀ ସମ୍ବଲପୁର ଜିଲ୍ଲାର କୁଚିଣ୍ଡା ଉପଖଣ୍ଡ କୁଲୁଣ୍ଡି ସରକାରୀ ଶାରୀରିକ ଶିକ୍ଷା ମହାବିଦ୍ୟାଳୟ ପରିସରର 10,46,00,000 ଟଙ୍କା ଖର୍ଚ୍ଚାତି ତିଆରି ହୋଇଥିବା ଅତ୍ୟାଧୁନିକ ଇଣ୍ଡୋର ଷ୍ଟାଡିୟମ୍ ଆଉ କର୍ମଚାରୀ ଆବାସକେ ଉଦ୍ଘାଟନ କରିକରି ଶ୍ରୀ ପ୍ରଧାନ ଇଟା କହିଛନ୍। ଗସ୍ତ ଅବସରରେ ଶ୍ରୀ ପ୍ରଧାନ ସମ୍ବଲପୁର ଚନ୍ଦ୍ରଶେଖର ବେହେରା ଜିଲ୍ଲା ସ୍କୁଲ୍ର ବୋଇଂ ସୁକନ୍ୟା କାର୍ଯ୍ୟକ୍ରମ ଷ୍ଟେମ୍ ଲ୍ୟାବ୍ର ଉଦ୍ଘାଟନ କରିକରି ଏହି ପଦକ୍ଷେପ ଛାତ୍ରଛାତ୍ରୀମାନଙ୍କୁ ବିଜ୍ଞାନ ପ୍ରଯୁକ୍ତି ବିଦ୍ୟା ଓ ମହାକାଶ ବିଜ୍ଞାନ କ୍ଷେତ୍ରଠି ନୂଆ ବାଟ ଦେଖାବା ବୋଲି କହିଛନ୍। ଇତର ସହିତ ବିଦ୍ୟାଳୟକେ 12 ଶ୍ରେଣୀ ତକ ଉନ୍ନୀତ କରବାର ଦିଗେ ପଦକ୍ଷେପ ନେବାରକେ ଶ୍ରୀ ପ୍ରଧାନ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍।
ଏ ବର୍ଷ ଭାରତ ସରକାରଙ୍କର ପ୍ରଣୀତ ଜାତୀୟ ଶିକ୍ଷାନୀତିକୁ ଆଗାମୀ ବର୍ଷ ଓଡ଼ିଶା ତାକୁ ଲାଗୁ କରିଲାଣି। ଆଗାମୀ ବର୍ଷ ଶିକ୍ଷା ବର୍ଷରୁ ଅପ୍ରିଲରୁ ଯେତେବେଳେ ନୂଆ ଷଷ୍ଠରୁ ପିଲାମାନେ ଆସିବେ ସେମାନେ ନୂଆ ବହିରେ ପାଠ ପଢ଼ିବେ। ଓଡ଼ିଶାରେ ବି ଜାତୀୟ ଶିକ୍ଷାନୀତି ଅନୁସାରେ ନୂଆ ପାଠ ବହି ତିଆରି ହୋଇଯାଇଛି। ମୁଁ ଡିଓଙ୍କୁ ଦାୟିତ୍ୱ ଦେଉଛି ଏଇଥର ଏଇଟାକୁ ସେକେଣ୍ଡାରୀ ପୂର୍ଣ୍ଣାଙ୍ଗ କରିବା ପାଇଁ ପ୍ରଚେଷ୍ଟା କରିବେ। ମୁଁ ବି ତାର ଦାୟିତ୍ୱ ନେବି। ଏଇଟା ତ ଗଭର୍ଣ୍ଣମେଣ୍ଟ ହାଇସ୍କୁଲ, ଏହାକୁ ଏଥର 12 ପର୍ଯ୍ୟନ୍ତ କରିବା ପାଇଁ ଆମେ ଯୋଜନା କରିବା।
ମହାନ ବିପ୍ଳବୀ ଶହୀଦ ବକ୍ସି ଜଗବନ୍ଧୁଙ୍କ ପୁଣ୍ୟତିଥି ଅବସରରେ ରାଜ୍ୟବାସୀ ଆଜି ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଉଛନ୍। ଏହି ଅବସରରେ ଆଜି ଖୋର୍ଦ୍ଧା ଜୟ ରାଜଗୁରୁ ଟାଉନ୍ ହଲ୍ର ହୋଇଥିବା ଗୋଟିଏ ସମାରୋହଟି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଛନ୍। ସେଡ଼ାଏ ସକାଳବେଳା ଭୁବନେଶ୍ୱର ସଂଗ୍ରହାଳୟ ଛକଠାରେ ଥିବା ବକ୍ସି ଜଗବନ୍ଧୁଙ୍କ ପ୍ରତିମୂର୍ତ୍ତିନ ବହୁତ ବିଶିଷ୍ଟ ବ୍ୟକ୍ତି ମାଲ୍ୟାର୍ପଣ କରିଥିଲେ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶ୍ରଦ୍ଧାଞ୍ଜଳି ଜଣାଇକରି କହିଛନ୍, ପାଇକ ବିଦ୍ରୋହର ପ୍ରମୁଖ ନାୟକ ସ୍ୱାଭିମାନୀ ଓଡ଼ିଆ ଜାତିର ପରାକ୍ରମୀ ସେନାପତି ବକ୍ସି ଜଗବନ୍ଧୁଙ୍କ ମାତୃଭୂମିର ସୁରକ୍ଷା ଓ ସ୍ୱାଧୀନତା ଲାଗି ଅଦମ୍ୟ ସାହସ ଆଉ ବଳିଦାନ ସମକର ଲାଗି ତହଁ ହେଇକରି ରହିବା। ମାଘ ସପ୍ତମୀ ଅବସରରେ ଆଇବାକାଏଲ ପୁରୀ ଜିଲ୍ଲା କୋଣାର୍କ ଚନ୍ଦ୍ରଭାଗାନ ମାଘ ବୁଡ଼ ପକାବାର ପରମ୍ପରା ରହିଛି। ଏହି ଅବସରରେ ଲାଖ ଲାଖ ସଂଖ୍ୟାତି ଶ୍ରଦ୍ଧାଳୁ ଚନ୍ଦ୍ରଭାଗାକେ ପହଞ୍ଚବାର ସମ୍ଭାବନା ରହିଛି। ଶ୍ରଦ୍ଧାଳୁମାନଙ୍କର ଭିଡ଼କେ ନଜରଟି ରଖିକରି ପ୍ରଶାସନ ଆଉ ପୁଲିସ ତରଫ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଦେଶର ଝିଅମାନଙ୍କୁ ସବୁ ସୁବିଧା ସୁଯୋଗ ଯୋଗାଇ ଦେଇକରି ସେମାନଙ୍କର ସୁସ୍ୱାସ୍ଥ୍ୟ ଆଉ ସାମଗ୍ରିକ ବିକାଶ ଦିଗେ ସଚେତନ କରିବାର ଲକ୍ଷ୍ୟଟି ଆଜି ଜାତୀୟ କନ୍ୟା ସନ୍ତାନ ଦିବସ ପାଳନ କରାଯାଉଛି। ଖାସକରି ପୁଅ ଝି ଭିତରେ କେନ୍ସି ବାଛ ବିଚାର ନାହିଁ କରିକରି ସମକୁ ସମାନ ସୁଯୋଗ ଦିଆଗଲେ ଝିଅମାନେ ଦେଶର ସଶକ୍ତ ନାଗରିକ ଭାବେ ନେତୃତ୍ୱ ନେଇପାରିବେ। ଏ ବଛର ଜାତୀୟ କନ୍ୟା ସନ୍ତାନ ଦିବସର ବାର୍ତ୍ତା ହେଉଛି, ସ୍ଥାୟୀ ଭବିଷ୍ୟତ ଲାଗି କନ୍ୟା ରତ୍ନଙ୍କର ସଶକ୍ତିକରଣ। ଆଜି ଅନ୍ତର୍ଜାତୀୟ ଶିକ୍ଷା ଦିବସ ବି ପାଳନ କରାଯାଉଛି। ଏ ବଛର ଏ ଦିବସର ବାର୍ତ୍ତା ଶିକ୍ଷାର ସହଦୃଷ୍ଟି ଥି ଜୁଆନ ପିଢ଼ିର ଶକ୍ତି। ବଲାଙ୍ଗୀର ଜିଲ୍ଲା ଲୋଇସିଂହା ବ୍ଲକ ଝାରମୁଣ୍ଡା ଆଦର୍ଶ ବିଦ୍ୟାଳୟର ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି। କାର୍ଯ୍ୟକ୍ରମଟି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ସମ୍ମାନିତ ଅତିଥି ଭାବେ ପଦ୍ମଶ୍ରୀ ହଳଧର ନାଗ ଉପସ୍ଥିତ ଥିଲେ। ତାର ଆଗନୁ ସ୍ୱାସ୍ଥ୍ୟମନ୍ତ୍ରୀ ନୂଆକରି ତିଆରି ହୋଇଥିବା 100 ଆସନ ବ୍ୟବସ୍ଥା ଥିବା ଛାତ୍ରାବାସର ଲୋକାର୍ପଣ କରିଛନ୍ତି। ସମ୍ବଲପୁର ଫୋର୍ସି ପଡ଼ିଆନ ଚାଲିଥିବା ବାଜି ରାଉତ କପ୍ ଫୁଟବଲ ଟୁର୍ଣ୍ଣାମେଣ୍ଟ ଆଜି ଉଦ୍ଯାପିତ ହୋଇଯାଇଛି। ଫାଇନାଲ୍ ମ୍ୟାଚ୍ଟି ସମ୍ବଲପୁର ଦଳ 5-1 ଅନୁଗୁଳ ଦଳକେ ହରେଇକରି ଚାମ୍ପିୟନ୍ ହୋଇଛି। ସମାରୋହଟି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ପଞ୍ଚାୟତିରାଜ ମନ୍ତ୍ରୀ ରବିନାରାୟଣ ନାୟକ, କ୍ରୀଡ଼ାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଅତିଥି ଭାବେ ଯୋଗ ଦେଇକରି ଖେଳାଳିମାନଙ୍କୁ ପୁରସ୍କୃତ କରିଥିଲେ। ବୌଦ୍ଧ ଜିଲ୍ଲା ତିଲେଶ୍ୱରଠାରେ ଚାଲିଥିବା ତିଲେଶ୍ୱର କପ୍ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦ୍ଘାଟିତ ହୋଇଯାଇଛି। ଉଦ୍ଘାଟନୀ ମ୍ୟାଚ୍ ଆଫ୍ରିକା 11 ଓ ମଣିପୁର 11 ଦଳ ଭିତରେ ଖେଳାଯାଇଥିଲା। ଆଫ୍ରିକା 11 ଦଳ 3-0 ଗୋଲ୍ଥି ମଣିପୁର 11 ଦଳକେ ହରେଇକରି ସେମିଫାଇନାଲ୍କେ ଯାଇଛି। କାର୍ଯ୍ୟକ୍ରମଟି ବୌଦ୍ଧ ବିଧାୟକ ସରୋଜ କୁମାର ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ପାଣିପାଗ ପଶ୍ଚିମା ଝଡ଼ ପ୍ରଭାବ ଥି ରାଜ୍ୟର ବଡ଼ଭାଗୀ ଜାଗାନ ଶୀତର ପ୍ରଭାବ ସାମାନ୍ୟ କମିଛି। ଆଇବା 4 ଦିନ ତକ ପାଗ ଏନ୍ତା ରହିବା, ତାର ଉତ୍ତରୁ ତାପମାତ୍ରା 2-3 ଡିଗ୍ରୀ ତକ ବଢ଼ବା ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫ ଅନୁମାନ କରାଯାଇଛି। ଆଇବା 24 ଘଣ୍ଟା ଭିତରେ ସୁନ୍ଦରଗଡ଼, ଝାରସୁଗୁଡ଼ା, କଳାହାଣ୍ଡି ସହିତ ରାଜ୍ୟର 12 ଜାଗାନ ହାଲକାନୁ ମଧ୍ୟମ ଧରଣର କୁହୁଡ଼ି ହେବା ବୋଲି କେନ୍ଦ୍ର ତରଫ କୁହାଯାଇଛି। ଜୁଆନ ପିଢ଼ି ଲାଗି ଦେଶ ଓ ବିଦେଶର ନୂଆ ସୁଯୋଗ ବନାବା ଲାଗି ସରକାର ଚେଷ୍ଟା କରୁଛନ୍ କହିଲେ ପ୍ରଧାନମନ୍ତ୍ରୀ। 18 ନମ୍ବର ରାଷ୍ଟ୍ରୀୟ ରୋଜଗାର ମେଲାଥି 61,000 ଅଧିକା ନୂଆ ନିଯୁକ୍ତଙ୍କୁ ବାଣ୍ଟିଲେ ନିଯୁକ୍ତିପତ୍ର। ଆକାଶବାଣୀର ମାସିକିଆ ରେଡିଓ କାର୍ଯ୍ୟକ୍ରମ ମନ୍ କି ବାତ୍ ଥି ଆଇବାକାଲି ଦେଶବାସୀଙ୍କ ସଙ୍ଗେ ଭାବ ବିନିମୟ କରିବେ ପ୍ରଧାନମନ୍ତ୍ରୀ। ଦେଶେ କାର୍ଯ୍ୟକାରୀ ହେଉଥିବା ନୂଆ ଜାତୀୟ ଶିକ୍ଷାନୀତି ଥି କ୍ରୀଡ଼ାକେ ପାଠ୍ୟକ୍ରମର ଗୋଟେ ଅଂଶ ଭାବେ ରଖାଯାଇଛି କହିଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଆଉର୍ ସ୍ଥାୟୀ ଭବିଷ୍ୟତ ଲାଗି କନ୍ୟା ରତ୍ନଙ୍କର ସଶକ୍ତିକରଣ ବାର୍ତ୍ତା ନେଇକରି ଆଜି ପାଳନ କରାଯାଉଛି ଜାତୀୟ କନ୍ୟା ସନ୍ତାନ ଦିବସ। ଆଜିର ଆଞ୍ଚଳିକ ଖବର ଇନ ଶେଷ ହେଲା। ଜୁହାର।